ओम शांति। आज 2 नवेम्बर 2025 आज व्यक्त महावाक्य पुनरावृत्ति तारीख 30 अक्टोबर 2007 मूलर हेडिंग निजर श्रेष्ठ समान निशारे रही असंभव को संभव करी चिंतामुक्त सम्राट हुओ। निजर श्रेष्ठ समान निशारे रही असंभव को संभव करी चिंतामुक्त सम्राट हुओ। आज बापदादा निजर चारिआड़ श्रेष्ठ समानधारी विशेष पिलामानंकु देखुछन्ति। प्रत्येक संतानर समान एते विशेष अटे जहाँकि सारा विश्व भितरे कौनसी आत्मार नाही। तुमे समस्ते सारा विश्वर आत्मामानंकर पूर्वज मध्य अट एवं पूज्य मध्य अट। सारा सृष्टिरूपी वृक्षर मूलरे ही तुमे आधार मूरत आत्मामाने अछ। सारा विश्वर पूर्वज प्रथम रचना अट। तेणु बापदादा प्रत्येक संतानर विशेषताकु देखि खुशी होउछन्ति। चाहे छोट पिला होइथाओ, चाहे वयस्क माता होइथाओ, चाहे घर गृहस्थवाला होइथाओ, समस्तंकर विशेषता अलगा अलगा अटे। आजिकालि केते सबु बड़ बड़ वैज्ञानिक माने अछन्ति जेउ माने कि दुनिया हिसाबरे विशेष व्यक्ति अटन्ति। प्रकृति जीत मध्य होइ जाइछन्ति। चंद्रमा पर्यंत मध्य पहुँचि गलेणि किन्तु एते छोटिया ज्योति स्वरूप आत्मा को चिन्ह पारु नाहन्ति। किन्तु एठारे छोटिया पिलाटे मध्य जानिछि मु आत्मा अटे, ज्योतिबिंदु स्वरूप अटे एवं निशार सहित कहुचि मु आत्मा अटे। केते बड़ बड़ महात्मा माने अछन्ति, ब्राह्मण आत्मा माने मध्य अछन्ति, किन्तु माता माने निशार सहित कहुचन्ति मु परमात्मा को पाई जाइछि। पाई जाइछ ना, किन्तु महात्मा माने कोन कहुचन्ति? परमात्मा को पाइबा बहुत कष्टकर अटे। घर गृहस्थवाला चैलेंज करुछन्ति, आमे सबु घर गृहस्थरे एकाठी रही मध्य पवित्र रहुछु काहेकि ना आम मझीरे बाबा अछन्ति। सेथिपाई उभय एकाठी रहुथिले मध्य सहजरे पवित्र रही पारुछु काहेकि ना पवित्रता आमर स्वधर्म अटे। परधर्म कष्टकर होइथाय किन्तु स्वधर्म सहज होइथाय। किन्तु लोकमाने कोन कहुछन्ति? तुला एवं निया एकाठी रही पारिबे नाही, बहुत कष्टकर अटे। किन्तु तुमे माने कोन कहुछ? बहुत सहज। तुमर आरंभ समय गोटे गीत थिला, जेते भी बड़ सेठपति होइथाओ कि मुखिया होइथाओ, किन्तु सही एकमात्र पिता परमात्मा को जानी नाहंती कि एते छोट बिंदु स्वरूप आत्मा को मध्य जानी नाहंती। किन्तु तुमे पिला माने जानी जाइछ एवं पाई जाइछ। एते निश्चय एवं निशार सहित कहुछ असंभव मध्य संभव अटे। बापदादा मध्य प्रत्येक संतान को विजय रत्न रूप से देखि हर्षित होउछंती। काहेकिना साहसी पिलामानंकु बाबांकर साहाज्य मिलिथाय। सेथिपाई दुनिया पई जहां असंभव कथा ता तुममानंकु पई सहज एवं संभव होइ जायछि। निशा रहिछि जे आमे परमात्मांकर प्रत्यक्ष संतान अटु। तेणु एहिभळी निशा थिबा कारणरु, निश्चय थिबा कारणरु, परमात्मांकर संतान होइथिबा कारणरु मायाठारु मध्य सुरक्षित अट। कारण संतान हेबा अर्थ सहजरे सुरक्षित होइ जिबा। जेहेतु तुमे माने संतान अट, तेणु समस्त विघ्न ठारु एवं समस्या गुड़िक ठारु सुरक्षित अट। तेणु निजर एते श्रेष्ठ समान को जानिछ त काहेकि सहज अटे? काहेकि ना तुमे माने निजर शांतिर शक्ति द्वारा परिवर्तन शक्ति को कार्यरे लगाउछ। नकारात्मक को सकारात्मक परिवर्तन करि देउछ। माया जेते भी समस्या रूपरे आसु किन्तु तुमे निजर परिवर्तन शक्ति द्वारा शांतिर शक्ति द्वारा समस्या को समाधान स्वरूप करि देउछ। कारण को निवारण रूपरे परिवर्तन करि देउछ। कोन एतिकी शक्ति अछि त कोर्स तो कराउछ ना? नकारात्मक को सकारात्मक परिवर्तन करिवार विधि मध्य सिखाउछ। तुममानंकु एही परिवर्तन शक्ति बाबांक ठारु पैतृक संपत्ति रूपरे मिलिछि। केवल एही गोटिए शक्ति नहे, सर्वशक्ति गुडिक मध्य तुमको परमात्मा संपत्ति रूपरे मिलिछि। पई बापदादा प्रतिदिन कहुछन्ति, प्रतिदिन मूल्य शुणुछ ना? तेबे प्रतिदिन बापदादा एही कथा कहुछन्ति, बाबांकु मने पकाओ एवं तांकर संपत्ति को मने पकाओ एवं बाबांकर स्मृति मध्य सहजरे काहेकि आसी जाउछि। जेहेतु तुमे माने संपत्ति रूपक प्राप्ति को मने पकाउछ, तेणु बाबांकर स्मृति मध्य प्राप्तिर स्मृति कारणरु सहजरे आसी जाउछि। तेबे प्रत्येक संतान भितरे एही आत्मिक निशा निश्चित रहुछि। तेणु दिल भितरे एही गीत गाउछन्ति, जहां पाइबार थिला ताहा पाइगली। समस्तंक दिलरे एही गीत स्वतः भावरे बाजुछि ना? निशा अछि ना? तेबे जेते जेते एही निशारे रहिबो सही अनुसारे चिंतामुक्त मध्य रहिबो। जदि तुमर संकल्परे बा बाणीरे बा संबंध संपर्करे कौनसी प्रकारर चिंता रहुछि तेबे तुम भितरे निशा नाही। बाप दादा तो तुममानंकु चिंतामुक्त सम्राट करि देइछन्ति। कुह ଚିନ୍ତାମୁକ୍ତ ସମ୍ରାଟ ଅଟ ତ? ଯଦି ଅଟ ତେବେ ହାତ ଉଠାଅ। କଣ ଚିନ୍ତାମୁକ୍ତ ସମ୍ରାଟ ତ? ଚିନ୍ତାମୁକ୍ତ ଅଟ ନା କେବେ କେବେ ଚିନ୍ତା ଆସିଯାଉଛି? ଭଲ କଥା। ଯଦି ବାବା ଚିନ୍ତାମୁକ୍ତ ଅଟନ୍ତି ତେବେ ପିଲାମାନଙ୍କର ଚିନ୍ତା କ'ଣ? ବାପଦାଦା ତ କହିଦେଇଛନ୍ତି, ସବୁ ବୋଝ ବା ଚିନ୍ତା ଯଦି କିଛି ଅଛି ତେବେ ବାପଦାଦାଙ୍କୁ ଦେଇଦିଅ। ବାବା ତ ସାଗର ଅଟନ୍ତି ନା, ତେଣୁ ତୁମର ସାରା ବୋଝ ସାଗରରେ ମିଶିଯିବ। କେବେ କେବେ ବାପଦାଦା ପିଲାମାନଙ୍କର ଗୋଟିଏ ଗୀତ ଶୁଣି ମୁରୁକି ହସୁଛନ୍ତି। ଜାଣିଛ ତାହା କେଉଁ ଗୀତ? କ'ଣ କରିବି କିପରି କରିବି କେବେ କେବେ ତ ଗାଉଛ ନା? ବାପଦାଦା ତ ଶୁଣି ଚାଲିଛନ୍ତି, କିନ୍ତୁ ବାପଦାଦା ସବୁ ପିଲାଙ୍କୁ ଏହି କଥା କହୁଛନ୍ତି, ଏ ମିଠା ମିଠା ପିଲାମାନେ, ଗେହ୍ଲା ପିଲାମାନେ, ସାକ୍ଷୀଦ୍ରଷ୍ଟା ସ୍ଥିତିର ଆସନ ଉପରେ ସ୍ଥିତ ହୋଇଯାଅ ଏବଂ ଖେଳ ଦେଖ, ତେବେ ବହୁତ ମଜା ଲାଗିବ। ବା ତ୍ରିକାଳଦର୍ଶୀ ସ୍ଥିତିରେ ମଧ୍ୟ ସ୍ଥିତ ହୋଇଯାଅ। ଯେହେତୁ ଆସନରୁ ତଳକୁ ଆସି ଯାଉଛ ସେଥିପାଇଁ ହଲଚଲ ହୋଇଯାଉଛି। ଯଦି ସର୍ବଦା ଆସନ ଉପରେ ସ୍ଥିତ ରହିଥିବ ତେବେ ହଲଚଲ ହେବ ନାହିଁ। ତେବେ ଜାଣିଛ କେଉଁ ତିନୋଟି ଜିନିଷ ତୁମମାନଙ୍କୁ ହଲଚଲ କରୁଛି? ପ୍ରଥମରେ ଚଞ୍ଚଳ ମନ, ଦ୍ୱିତୀୟରେ ଭଟକୁଥିବା ବୁଦ୍ଧି, ତୃତୀୟରେ ପୁରୁଣା ସଂସ୍କାର। ଚଞ୍ଚଳ ମନ, ଭଟକୁଥିବା ବୁଦ୍ଧି ଏବଂ ପୁରୁଣା ସଂସ୍କାର। ବାପଦାଦାଙ୍କୁ ପିଲାମାନଙ୍କର ଗୋଟିଏ କଥା ଶୁଣି ବହୁତ ହସ ଲାଗୁଛି। ଜାଣିଛ ତାହା କ'ଣ? କହୁଛନ୍ତି, ବାବା କ'ଣ କରିବି, ଏହା ମୋର ପୁରୁଣା ସଂସ୍କାର ଅଟେ ନା। ତେଣୁ ବାପଦାଦାଙ୍କୁ ହସ ଲାଗୁଛି। ଯଦି କହୁଛ ଏହା ମୋର ସଂସ୍କାର, ତେବେ ମୋର କହିବା ବା ମୋର କରିଦେବା ଅର୍ଥ ତା ଉପରେ ଅଧିକାର ରଖିବା। ଯଦି ପୁରୁଣା ସଂସ୍କାର ଗୁଡ଼ିକୁ ମୋର କରିଦେଲ ତେବେ ମୋର ଜିନିଷ ତ ମୋ ଭିତରେ ଜାଗା ନେବ ନା। ତେବେ କ'ଣ ବ୍ରାହ୍ମଣ ଆତ୍ମା କହିପାରିବ ଏହା ମୋର ସଂସ୍କାର? ଏଗୁଡ଼ିକୁ ମୋର ମୋର କହିବା ଅର୍ଥ ନିଜ ଭିତରେ ତାକୁ ଜାଗା ଦେଇଦେବା। ତେଣୁ ତୁମେ ବ୍ରାହ୍ମଣମାନେ ତାକୁ ମୋର କହିପାରିବ ନାହିଁ। ଏହା ତ ତୁମର ପୂର୍ବ ଜୀବନର ସଂସ୍କାର ବା ଶୂଦ୍ର ଜୀବନର ସଂସ୍କାର, ବ୍ରାହ୍ମଣ ଜୀବନର ନୁହେଁ। ତେଣୁ ତାକୁ ମୋର ମୋର କହିବା କାରଣରୁ ସେ ମଧ୍ୟ ମୋର ପଣିଆର ଅଧିକାର ସହିତ ବସିପଡ଼ିଛି। ତୁମେମାନେ ବ୍ରାହ୍ମଣ ଜୀବନର ସଂସ୍କାରକୁ ତ ଜାଣିଛ ନା, ଏବଂ ଏହି ସଂସ୍କାରଗୁଡ଼ିକୁ ଯାହାକୁ ତୁମେମାନେ ପୁରୁଣା ବୋଲି କହୁଛ ତାହା ମଧ୍ୟ ପୁରୁଣା ନୁହେଁ। କାହିଁକିନା ତୁମ ଶ୍ରେଷ୍ଠ ଆତ୍ମାମାନଙ୍କର ପୁରୁଣାରୁ ପୁରୁଣା ସଂସ୍କାର ହେଉଛି ଅନାଦି ଏବଂ ଆଦି ସଂସ୍କାର। ଏହା ତ ଦ୍ୱାପର ଯୁଗର ଅର୍ଥାତ୍ ମଧ୍ୟ ସମୟର ସଂସ୍କାର। ତେଣୁ ମଝି ସମୟର ସଂସ୍କାରଗୁଡ଼ିକୁ ବାବାଙ୍କ ସହାୟତାରେ ସମାପ୍ତ କରିଦେବା କୌଣସି କଷ୍ଟକର କାମ ନୁହେଁ। କିନ୍ତୁ ହେଉଛି କ'ଣ, ଯେଉଁ ବାବା ସଦା ସର୍ବଦା ତୁମ ସହିତ ଯୁଗଳ ଅଟନ୍ତି ତାଙ୍କୁ ନିଜର ଯୁଗଳ ମନେ କରି ସାହାଯ୍ୟ ନେଉନାହଁ। କାରଣ ଯୁଗଳ ହୋଇ ରହିବାର ଅର୍ଥ ହେଲା ସମୟ ଅନୁସାରେ ସହଯୋଗୀ ହେବା, ଏବଂ ଯଥା ସମୟରେ ସହଯୋଗ ନ ନେବା କାରଣରୁ ମଝି ସମୟରେ ସଂସ୍କାର ମହାନ ହୋଇଯାଉଛି। ବାପଦାଦା ଜାଣିଛନ୍ତି ଯେ ସବୁ ପିଲା ବାବାଙ୍କର ସ୍ନେହର ପାତ୍ର ଅଟନ୍ତି, ଅଧିକାରୀ ମଧ୍ୟ ଅଟନ୍ତି। ବାବା ଏହା ମଧ୍ୟ ଜାଣିଛନ୍ତି ଯେ ସ୍ନେହ ଥିବା କାରଣରୁ ହିଁ ସମସ୍ତେ ଏଠାରେ ପହଞ୍ଚି ଯାଇଛନ୍ତି। ଚାହେ ବିଦେଶରୁ ଆସିଥାନ୍ତୁ, ଚାହେ ଦେଶ ଭିତରୁ ଆସିଥାନ୍ତୁ, କିନ୍ତୁ ପରମାତ୍ମା ସ୍ନେହର ଆକର୍ଷଣ ଦ୍ୱାରା ହିଁ ନିଜର ଘରେ ପହଞ୍ଚି ଯାଇଛନ୍ତି। ବାପଦାଦା ଏକଥା ମଧ୍ୟ ଜାଣିଛନ୍ତି ଯେ ସ୍ନେହର ବିଷୟରେ ଅଧିକାଂଶ ପିଲା ପାସ୍ ହୋଇଯାଇଛନ୍ତି, ବିଦେଶରୁ ସ୍ନେହରୂପକ ବିମାନରେ ଆସି ପହଞ୍ଚି ଯାଇଛନ୍ତି। କ'ଣ କହୁଛ, ସମସ୍ତେ ସ୍ନେହରୂପୀ ଡୋରିରେ ବାନ୍ଧି ହୋଇ ଏଠାରେ ପହଞ୍ଚି ଯାଇଛ ନା? ଏହି ପରମାତ୍ମା ସ୍ନେହ ଦିଲକୁ ଆରାମ ମଧ୍ୟ ଦେଇଥାଏ। ଆଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛ ସେମାନେ ହାତ ଉଠାଅ, ହାତ ହଲାଅ, ଆସିଛ, ଭଲ କରିଛ। ଏବେ ବାପଦାଦା ଯେଉଁ ହୋମୱାର୍କ ଦେଇଥିଲେ ତାହା ମନେ ଅଛି ତ? କ'ଣ କହୁଛ, ବାପଦାଦାଙ୍କ ପାଖକୁ ବହୁତ ଆଡ଼ର ଫଳାଫଳ ଆସିଯାଇଛି, କିନ୍ତୁ ସମସ୍ତଙ୍କର ଆସିନାହିଁ, କେହି କେହିଙ୍କର କିଛି ମାତ୍ରାରେ ମଧ୍ୟ ଆସିଛି, କିନ୍ତୁ ଏବେ କ'ଣ କରିବ? ବାପଦାଦା କ'ଣ ଚାହୁଁଛନ୍ତି? ବାପଦାଦା ଚାହୁଁଛନ୍ତି ଯେ ସମସ୍ତେ ଯେହେତୁ ପୂଜନୀୟ ଆତ୍ମା ଅଟ, ତେଣୁ ପୂଜନୀୟ ଆତ୍ମାମାନଙ୍କର ବିଶେଷ ଲକ୍ଷଣ ହେଲା ସମସ୍ତଙ୍କୁ ଦୁଆ ଅର୍ଥାତ୍ ଆଶୀର୍ବାଦ ଦେବା। ତେବେ ତୁମେ ସମସ୍ତେ ନିଜକୁ ପୂଜନୀୟ ଆତ୍ମା ବୋଲି ଜାଣିଛ, ତେଣୁ ବୁଝିନିଅ ଯେ ଏହିଭଳି ଦୁଆ ଦେବା ଅର୍ଥ ନେବା ମଧ୍ୟ ଅଟେ। ତେଣୁ ଯିଏ ଦୁଆ ଦେଇଥାଏ ଏବଂ ଯାହାକୁ ଦେଇଥାଏ ତା ଅନ୍ତରରୁ ବାରମ୍ବାର ଦେବାବାଲା ପାଇଁ ଦୁଆ ବାହାରିଥାଏ। ତେଣୁ ହେ ପୂଜ୍ୟ ଆତ୍ମାମାନେ, ଦୁଆ ଦେବା ତୁମମାନଙ୍କର ନିଜସ୍ୱ ସଂସ୍କାର ଏବଂ ଅନାଦି ସଂସ୍କାର ମଧ୍ୟ ଅଟେ। ଯେବେକି ତୁମର ଜଡ଼ଚିତ୍ର ମଧ୍ୟ ଦୁଆ ବା ଆଶୀର୍ବାଦ ଦେଉଛି, ତେଣୁ ତୁମେ ଚୈତନ୍ୟ ପୂଜ୍ୟ ଆତ୍ମାମାନଙ୍କର ସ୍ୱାଭାବିକ ସଂସ୍କାର ହିଁ ଦୁଆ ବା ଆଶୀର୍ବାଦ ଦେବା ଅଟେ। ତେଣୁ ଏହାକୁ କୁହ ମୋର ସଂସ୍କାର। ମଝି ସମୟର ଅର୍ଥାତ୍ ଦ୍ୱାପର ଯୁଗର ସଂସ୍କାରଗୁଡ଼ିକ ଏବେ ତୁମର ସ୍ୱାଭାବିକ ସଂସ୍କାର ପାଲଟି ଯାଇଛି। ବାସ୍ତବରେ ଆଶୀର୍ବାଦ ଦେବାର ସଂସ୍କାର ହିଁ ତୁମମାନଙ୍କର ସ୍ୱାଭାବିକ ସଂସ୍କାର ଅଟେ। ଯଦି ତୁମେ କାହାକୁ ଆଶୀର୍ବାଦ ଦେଉଛ ତେବେ ସେହି ଆତ୍ମା କେତେ ଖୁସି ହୋଇଯାଉଛି, ସେହିଭଳି ଖୁସିର ବାତାବରଣ କେତେ ସୁଖଦାୟୀ ହୋଇଥାଏ। ତେଣୁ ଯେଉଁମାନେ ବି ହୋମୱାର୍କ କରିଛନ୍ତି, ଚାହେ ଏଠାକୁ ଆସିଥାନ୍ତୁ କି ନ ଆସିଥାନ୍ତୁ, ସେମାନେ ସମସ୍ତେ ବାପଦାଦାଙ୍କ ସମ୍ମୁଖରେ ଅଛନ୍ତି ଏବଂ ବାପଦାଦା ସେମାନଙ୍କୁ ଅଭିନନ୍ଦନ ଦେଉଛନ୍ତି। ଯଦି ହୋମୱାର୍କ କରିଛ ତେବେ ସେହି ଆଶୀର୍ବାଦ ଦେବାର ଅଭ୍ୟାସକୁ ନିଜର ସ୍ୱାଭାବିକ ନେଚରରେ ପରିଣତ କରି ଭବିଷ୍ୟତରେ ମଧ୍ୟ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ। ବାକି ଯେଉଁମାନେ ଅଳ୍ପ ଅଳ୍ପ କରିଛନ୍ତି ବା ଆଦୌ କରିନାହାନ୍ତି ସେମାନେ ମଧ୍ୟ ସର୍ବଦା ନିଜକୁ ମୁଁ ପୂଜ୍ୟ ଆତ୍ମା ଅଟେ, ବାବାଙ୍କର ଶ୍ରୀମତ ଅନୁସାରେ ଚାଲୁଥିବା ବିଶେଷ ଆତ୍ମା ଅଟେ, ଏହି ସ୍ମୃତିକୁ ବାରମ୍ବାର ନିଜର ସ୍ମୃତିରେ ଏବଂ ସ୍ୱରୂପରେ ଆଣ। କାହିଁକିନା କାହାକୁ ବି ଯଦି ପଚାରିବ ତୁମେ କ'ଣ ହେବାକୁ ଚାହୁଁଛ, ସମସ୍ତେ କହୁଛନ୍ତି ଆମେ ଲକ୍ଷ୍ମୀ ନାରାୟଣ ହେବୁ। ରାମସୀତା ହେବା ପାଇଁ କେହି ବି ହାତ ଉଠାଉ ନାହାନ୍ତି। ତାହେଲେ ଯଦି ଲକ୍ଷ୍ୟ ରଖିଛ ଷୋହଳ କଳା ସମ୍ପୂର୍ଣ୍ଣ ହେବାର, ତେବେ ଷୋହଳ କଳା ଅର୍ଥାତ୍ ପରମ ପୂଜ୍ୟ ଆତ୍ମା ଏବଂ ପୂଜ୍ୟ ଆତ୍ମାର କର୍ତ୍ତବ୍ୟ ହେଉଛି ଆଶୀର୍ବାଦ ଦେବା। ତେଣୁ ଏହି ସଂସ୍କାରକୁ ଚାଲିବା ବୁଲିବା ସମୟରେ ମଧ୍ୟ ସହଜ ଏବଂ ସଦାକାଳର କରିଦିଅ, କାରଣ ତୁମେମାନେ ପୂଜ୍ୟ ଆତ୍ମା ହିଁ ଅଟ, ଷୋହଳ କଳା ସମ୍ପନ୍ନ ହିଁ ଅଟ, ଲକ୍ଷ୍ୟ ତ ଏହା ହିଁ ରଖିଛ ନା। ବାପଦାଦା ଖୁସି ହେଉଛନ୍ତି ଯେ ଯେଉଁମାନେ ବି କରିଛନ୍ତି ସେମାନେ ନିଜର ମସ୍ତକରେ ବାବାଙ୍କ ଦ୍ୱାରା ବିଜୟର ତିଳକ ଲଗାଇ ଦେଇଛନ୍ତି। ଏହା ସହିତ ବାପଦାଦାଙ୍କ ପାଖକୁ ସବୁଆଡୁ ସବୁ ବର୍ଗଗୁଡ଼ିକଠାରୁ ଏବଂ ସେବାକେନ୍ଦ୍ରମାନଙ୍କର ବହୁତ ଭଲ ଭଲ ସେବାର ସମାଚାର ପହଞ୍ଚି ଯାଇଛି। ତେଣୁ ଗୋଟିଏ ହେଲା ହୋମୱାର୍କ କରିବାର ଅଭିନନ୍ଦନ, ଆଉ ଗୋଟିଏ ହେଲା ସେବାର ମଧ୍ୟ ପଦ୍ମ ପଦ୍ମ ଗୁଣା ଅଭିନନ୍ଦନ ସ୍ୱୀକାର କର। ବାବା ଦେଖୁଛନ୍ତି ଯେ ଗାଁ ଗାଁ ମାନଙ୍କରେ ସନ୍ଦେଶ ଦେବାର ସେବା ବହୁତ ଭଲ ବିଧିରେ ଅଧିକାଂଶ ଏରିଆରେ କରିଛନ୍ତି, ତେଣୁ ଏହି ସେବା ମଧ୍ୟ ଦୟାଶୀଳ ହୋଇ କରିଛନ୍ତି। ସେଥିପାଇଁ ସେବାର ଉମଙ୍ଗ ଉତ୍ସାହ ଦ୍ୱାରା ଫଳାଫଳ ମଧ୍ୟ ଭଲ ମିଳିଛି। ତେବେ ତୁମେମାନେ କୌଣସି ମେହନତ କରିନାହଁ, ବରଂ ବାବାଙ୍କ ସହିତ ସ୍ନେହର ଅର୍ଥ ହେଲା ସନ୍ଦେଶ ଦେବାରେ ସ୍ନେହ ରଖିବା। ତେବେ ସ୍ନେହପୂର୍ଣ୍ଣ ରୀତିରେ ସେବା କରିଛ, ତେଣୁ ସେବାର ପ୍ରତିଦାନରେ ସବୁ ସେବାଧାରୀମାନଙ୍କୁ ସ୍ୱତଃ ହିଁ ବାବାଙ୍କର ପଦ୍ମଗୁଣା ସ୍ନେହ ପ୍ରାପ୍ତ ହୋଇଛି ଏବଂ ହେଉଥିବ ମଧ୍ୟ। ଏଥିସହିତ ସମସ୍ତେ ନିଜର ପ୍ରିୟ ଦାଦୀଙ୍କୁ ବହୁତ ସ୍ନେହର ସହିତ ମନେ ପକାଇଛ ଏବଂ ସ୍ନେହର ପ୍ରତିଦାନ ମଧ୍ୟ ଦେଉଛ। ଏହିଭଳି ସ୍ନେହର ସୁଗନ୍ଧ ବାପଦାଦାଙ୍କ ନିକଟରେ ଭଲ ଭାବରେ ପହଞ୍ଚି ଯାଇଛି। ତେବେ ମଧୁବନରେ ଏବେ ଯାହା ସବୁ କାର୍ଯ୍ୟ ଚାଲିଛି, ଚାହେ ବିଦେଶୀମାନଙ୍କର ଚାହେ ଭାରତବାସୀମାନଙ୍କର, ସେହିସବୁ କାର୍ଯ୍ୟ ମଧ୍ୟ ପରସ୍ପରକୁ ସହଯୋଗ ଏବଂ ସମ୍ମାନ ଦେବା ଆଧାରରେ ବହୁତ ଭଲ ଭାବରେ ସଫଳ ହୋଇଛି ଏବଂ ଭବିଷ୍ୟତରେ ହେବାକୁ ଥିବା କାର୍ଯ୍ୟ ମଧ୍ୟ ସଫଳ ହୋଇକରି ହିଁ ରହିଛି। କାହିଁକିନା ସଫଳତା ତ ତୁମମାନଙ୍କର ଗଳାର ହାର ଅଟେ, ତୁମେମାନେ ବାବାଙ୍କର ଗଳାର ହାର ଅଟ। ତେଣୁ ବାବାଙ୍କର ଗଳାର ହାର କେବେ ବି ହାରି ଯାଇପାରିବ ନାହିଁ। ତେଣୁ ତୁମକୁ ହାର ହେବାର ଅଛି ନା ହାରିବାର ଅଛି? ନାହିଁ ନା, ହାର ହେବା ତ ଭଲ କଥା ନା। ତେଣୁ କେବେ ବି ହାରି ଯିବାର ନାହିଁ, ହାରିବା ବାଲା ତ ଦୁନିଆରେ କୋଟି କୋଟି ସଂଖ୍ୟାରେ ଅଛନ୍ତି। ତୁମେମାନେ ହାର ହୋଇ ବାବାଙ୍କର ଗଳାରେ ଗୁନ୍ଥି ହୋଇଯାଇଛ, ଠିକ କଥା ନା? ତେଣୁ ସଂକଳ୍ପ କର, ବାବାଙ୍କ ସ୍ନେହରେ ମାୟା କେତେ ବି ତୋଫାନ ଆଣୁ, କିନ୍ତୁ ମାଷ୍ଟର ସର୍ବଶକ୍ତିବାନ ଆତ୍ମାମାନଙ୍କ ଆଗରେ ତୋଫାନ ମଧ୍ୟ ତୋଫା ଅର୍ଥାତ୍ ଉପହାର ହୋଇଯିବ। ଏହିଭଳି ବରଦାନକୁ ସର୍ବଦା ମନେ ରଖିଥାଅ। ସମସ୍ୟାର ପାହାଡ଼ କେତେ ବି ଉଚ୍ଚ ହୋଇଥାଉ, କିନ୍ତୁ ପାହାଡ଼ ମଧ୍ୟ ତୁଳା ହୋଇଯିବ। ତେଣୁ ଏବେ ସମୟ ପାଖେଇ ଆସୁଥିବା କାରଣରୁ ବରଦାନଗୁଡ଼ିକୁ ସବୁ ସମୟରେ ଅନୁଭବ କରିଚାଲ। ଅନୁଭବର ଅଥରିଟି ହୁଅ, ଯେବେ ଇଚ୍ଛା ସେବେ ନିଜର ଅଶରୀରୀ ହେବାର ଫରିସ୍ତା ସ୍ୱରୂପ ହେବାର ବ୍ୟାୟାମ କରୁଥାଅ। ଏବେ ଏବେ ବ୍ରାହ୍ମଣ, ଏବେ ଏବେ ଫରିସ୍ତା, ଏବେ ଏବେ ଅଶରୀରୀ ଚାଲିବା ବୁଲିବା ସମୟରେ, କର୍ମଧନ୍ଦା କରିବା ସମୟରେ ମଧ୍ୟ ଏକ ମିନିଟ୍ ଦୁଇ ମିନିଟ୍ ବାହାର କରି ଅଭ୍ୟାସ କର, ଚେକ୍ କର, ମୁଁ ଯାହା ସଂକଳ୍ପ କରୁଛି ସେହିଭଳି ସ୍ୱରୂପ ଅନୁଭବ କରୁଛି ତ? ଆଚ୍ଛା, ଚାରିଆଡ଼ର ସଦା ଶ୍ରେଷ୍ଠ ସମାନଧାରୀ, ସର୍ବଦା ନିଜକୁ ପରମ ପୂଜ୍ୟ ଏବଂ ପୂର୍ବଜ ଅନୁଭବ କରୁଥିବା, ସର୍ବଦା ନିଜକୁ ସବୁ ବିଷୟରେ ଅନୁଭବୀ କରୁଥିବା, ସର୍ବଦା ବାବାଙ୍କର ହୃଦୟ ସିଂହାସନର ଅଧିକାରୀ, ଭ୍ରୁକୁଟି ସିଂହାସନର ଅଧିକାରୀ, ସର୍ବଦା ଶ୍ରେଷ୍ଠ ସ୍ଥିତିର ଅନୁଭବରେ ସ୍ଥିତ ରହୁଥିବା, ଚାରିଆଡ଼ର ସବୁ ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ଆତ୍ମାମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ନମସ୍ତେ, ନମସ୍ତେ ବାବା। ସବୁଆଡୁ ପିଲାମାନଙ୍କର ପତ୍ର, ଇମେଲ, ସମାଚାର ଇତ୍ୟାଦି ବାପଦାଦାଙ୍କ ନିକଟରେ ପହଞ୍ଚି ଯାଇଛି। ତେଣୁ ସେବାର ଫଳ ଏବଂ ବଳ ସବୁ ସେବାଧାରୀ ପିଲାମାନଙ୍କୁ ପ୍ରାପ୍ତ ହେଉଛି ଏବଂ ଆଗକୁ ମଧ୍ୟ ହୋଇଚାଲିବ। ତେବେ ସ୍ନେହର ପତ୍ର ମଧ୍ୟ ବହୁତ ଆସୁଛି। ତେଣୁ ପରିବର୍ତ୍ତନର ଶକ୍ତି ସମ୍ପନ୍ନ ପିଲାମାନଙ୍କୁ ବାପଦାଦା ଅମର ଭବର ବରଦାନ ଦେଉଛନ୍ତି। ଯେଉଁ ସେବାଧାରୀମାନେ ଶ୍ରୀମତକୁ ପୁରା ପୁରା ଅନୁସରଣ କରିଛନ୍ତି ସେହିଭଳି ପିଲାମାନଙ୍କୁ ବାପଦାଦା କହୁଛନ୍ତି ସଦା ଆଜ୍ଞାକାରୀ ପିଲାମାନେ ୱା, ଏହିଭଳି ବରଦାନ ଦେଉଛନ୍ତି। ସଦା ଆଜ୍ଞାକାରୀ ପିଲାମାନେ ୱା ୱା। ଏହା ସହିତ ସ୍ନେହୀ ପିଲାମାନଙ୍କୁ ବହୁତ ବହୁତ ସ୍ନେହର ସହିତ ଦିଲରେ ସମାହିତ ହେଉଥିବା ଅତି ପ୍ରିୟ ଏବଂ ମାୟାର ବିଘ୍ନଠାରୁ ଅତି ନିଆରା ହେବାର ବରଦାନ ମଧ୍ୟ ବାବା ଦେଉଛନ୍ତି। ଆଚ୍ଛା, ଏବେ ସମସ୍ତଙ୍କ ଦିଲ ଭିତରେ କେଉଁ ଉମଙ୍ଗ ଆସୁଛି? କେବଳ ଗୋଟିଏ ହିଁ ଉମଙ୍ଗ ଆସୁଛି, ତାହା ହେଲା ମୋତେ ବାବାଙ୍କ ସମାନ ନିଶ୍ଚିତ ହେବାକୁ ପଡ଼ିବ। କଣ ଏଇଭଳି ଉମଙ୍ଗ ଅଛି ତ? ପାଣ୍ଡବମାନେ ହାତ ହେଲା, ନିଶ୍ଚିତ ହେବୁ, ଦେଖିବୁ, ହେବୁ, କରିବୁ, ଏଭଳି କୁହ ନାହିଁ, କୁହ ହେବାକୁ ହିଁ ପଡ଼ିବ। ପକ୍କା? ପକ୍କା। ଆଚ୍ଛା, ସମସ୍ତେ ନିଜ ନିଜର ଓକେ କାର୍ଡକୁ ନିଜର ଟିଚରଙ୍କୁ ଚାର୍ଟ ରୂପରେ ଦେଇ ଚାଲିଥାଅ। ସେଥିରେ ଅଧିକ କଥା ଲେଖିବାର ନାହିଁ, କେବଳ ଗୋଟିଏ କାର୍ଡ ନିଅ, ସେଥିରେ ଓକେ ଲେଖ, ନଚେତ ଓକେ ଲେଖି ସେଥିରେ ଗାର ପକାଇ ଦିଅ। ବାସ୍, ଏତିକି ତ କରିପାରିବ ନା? ଲମ୍ବା ପତ୍ର ଲେଖ ନାହିଁ। ଆଚ୍ଛା, ଆଜିର ବାବାଙ୍କର ବରଦାନ, ସଙ୍ଗମ ଯୁଗରେ ପ୍ରତ୍ୟକ୍ଷ ଫଳ ଦ୍ୱାରା ଶକ୍ତିଶାଳୀ ହେଉଥିବା ସଦା ସମର୍ଥ ଆତ୍ମା ହୁଅ। ସଙ୍ଗମ ଯୁଗରେ ପ୍ରତ୍ୟକ୍ଷ ଫଳ ଦ୍ୱାରା ଶକ୍ତିଶାଳୀ ହେଉଥିବା ସଦା ସମର୍ଥ ଆତ୍ମା ହୁଅ। ବିସ୍ତାର। ସଙ୍ଗମ ଯୁଗରେ ଯେଉଁ ଆତ୍ମାମାନେ ବେହଦ ସେବାର ନିମିତ୍ତ ହୁଅନ୍ତି, ସେମାନଙ୍କୁ ନିମିତ୍ତ ହେବାର ପ୍ରତ୍ୟକ୍ଷ ଫଳ ଶକ୍ତିର ପ୍ରାପ୍ତି ହୋଇଥାଏ। ନିମିତ୍ତ ହେବାର ପ୍ରତ୍ୟକ୍ଷ ଫଳ ଶକ୍ତିର ପ୍ରାପ୍ତି ହୋଇଥାଏ। ଏହି ପ୍ରତ୍ୟକ୍ଷ ଫଳ ହିଁ ଏହି ଶ୍ରେଷ୍ଠ ଯୁଗର ଫଳ ଅଟେ। ଏହିଭଳି ଫଳ ଖାଉଥିବା ଶକ୍ତିଶାଳୀ ଆତ୍ମା ଯେକୌଣସି ପରିସ୍ଥିତି ଉପରେ ସହଜରେ ବିଜୟ ପ୍ରାପ୍ତ କରିନେଇଥାଏ। ସେ ସର୍ବଦା ସମର୍ଥ ପିତାଙ୍କ ସାଥିରେ ରହୁଥିବା କାରଣରୁ ବ୍ୟର୍ଥଠାରୁ ମଧ୍ୟ ସହଜରେ ମୁକ୍ତ ହୋଇଯାଏ। ବିଷଧର ସାପ ଭଳି ପରିସ୍ଥିତି ଉପରେ ମଧ୍ୟ ସେମାନେ ବିଜୟ ପ୍ରାପ୍ତ କରିନିଅନ୍ତି। ସେଥିପାଇଁ ଏହାର ସ୍ମାରକୀ ରୂପରେ ଶ୍ରୀକୃଷ୍ଣଙ୍କୁ ବିଷଧର ସର୍ପର ମସ୍ତକ ଉପରେ ନାଚୁଥିବାର ଦେଖାଇଛନ୍ତି। ଆଜିର ସ୍ଲୋଗାନ, ପାସ୍ ୱିଥ୍ ଅନର ହୋଇ, ଅତୀତକୁ ପାସ୍ କର ଏବଂ ସର୍ବଦା ବାବାଙ୍କ ପାଖରେ ରୁହ। ପାସ୍ ୱିଥ୍ ଅନର ହୋଇ, ଅତୀତକୁ ପାସ୍ କର ଏବଂ ସର୍ବଦା ବାବାଙ୍କ ପାଖରେ ରୁହ। ଅବ୍ୟକ୍ତ ଇସାରା। ଏ ମାସର ଥିମ୍, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଆଜିର ପଏଣ୍ଟ, ଯେପରି ବାପଦାଦା ଅଶରୀରୀ ଅବସ୍ଥାରୁ ଶରୀରକୁ ଆସୁଛନ୍ତି, ସେହିପରି ପିଲାମାନଙ୍କୁ ମଧ୍ୟ ପ୍ରଥମେ ଅଶରୀରୀ ହୋଇ ତାପରେ ଶରୀରକୁ ଆସିବାକୁ ହେବ। ପ୍ରଥମେ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୁଅ, ତାପରେ ବ୍ୟକ୍ତ ଅବସ୍ଥାକୁ ଆସ। ଯେପରି ଏହି ଶରୀରକୁ ତ୍ୟାଗ କରିବା ଏବଂ ଶରୀରକୁ ଧାରଣ କରିବାର ଅନୁଭବ ସମସ୍ତଙ୍କର ଅଛି, ସେହିପରି ଯେବେ ଇଚ୍ଛା ସେବେ ଶରୀରର ଚେତନାକୁ ଭୁଲି ଅଶରୀରୀ ହୋଇଯାଅ ଏବଂ ଯେବେ ଇଚ୍ଛା ସେବେ ଶରୀରର ଆଧାର ନେଇ କର୍ମ କର। ଯେବେ ଇଚ୍ଛା ସେବେ ଶରୀରର ଚେତନାକୁ ଭୁଲି ଅଶରୀରୀ ହୋଇଯାଅ ଏବଂ ଯେବେ ଇଚ୍ଛା ସେବେ ଶରୀରର ଆଧାର ନେଇ କର୍ମ କର। ଏଭଳି ଅନୁଭବ ହେଉ ଯେପରି ଏହି ସ୍ଥୂଳ ବସ୍ତ୍ର ମୋଠାରୁ ଅଲଗା ଅଟେ ଏବଂ ଏହି ବସ୍ତ୍ରକୁ ଧାରଣ କରୁଥିବା ମୁଁ ଆତ୍ମା ଅଲଗା ଅଟେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।